ସପ୍ତର୍ଷି ଏଣ୍ଟରଟେନମେଣ୍ଟ ସମ୍ବଲପୁର ପ୍ରେଜେଣ୍ଟ ଶ୍ରୀକୃଷ୍ଣ ଏବଂ ରାଧାଙ୍କର ବିରହ ଓଡ଼ିଆ ଗୀତ କାହ୍ନା ଛାଡ଼ି ଚାଲିଗଲା ଗୋପପୁର। ଏହି ଗୀତକୁ ଗାଇଛନ୍ତି କୁମାରୀ ବବିତା। ଏହି ଗୀତକୁ ଲେଖିଛନ୍ତି ଆସ୍କା ରାୟପଲ୍ଲୀର ମିଷ୍ଟର ଦାମୋଦର ସ୍ୱାଇଁ। ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶକ ମିଷ୍ଟର ଗଣେଶ ଛତ୍ରପାଲ। ଏହି ଗୀତ ରେକର୍ଡିଂ ହୋଇଛି BAR ଷ୍ଟୁଡ଼ିଓ ସମ୍ବଲପୁର। କଣ୍ଟାକ୍ଟ ନମ୍ବର 9776971299 ଓ 9040718338। ଆଶା କରୁଛୁ ଯେ ଏହି ଗୀତ ଆପଣମାନଙ୍କୁ ବହୁତ ଭଲ ଲାଗିବ। ଧନ୍ୟବାଦ।
করে।